ଦ୍ୱିତୀୟ ସାମୁଏଲ କୋଡ଼ିଏ ପର୍ବ। ସେହି ସମୟରେ ବିନ୍ୟାମିନ ବିକ୍ରିର ପୁତ୍ର ସେବ ନାମରେ ଜଣେ ଅସୁବିଧା ସୃଷ୍ଟିକାରୀ ଲୋକ ସେଠାରେ ଥିଲା। ପୁଣି ସେ ତୁରି ବଜାଇ କହିଲା, ଦାଉଦଠାରେ ଆମ୍ଭମାନଙ୍କର କୌଣସି ଅଂଶ ନାହିଁ, କି ଅବା ଯିଶୁର ପୁତ୍ରଠାରେ ଆମ୍ଭମାନଙ୍କର ଅଧିକାର ନାହିଁ। ହେ ଇସ୍ରାଏଲ, ପ୍ରତ୍ୟେକେ ଆପଣା ଆପଣା ତମ୍ବୁକୁ ଚାଲ। ତହିଁରେ ସମଗ୍ର ଇସ୍ରାଏଲ ଲୋକ ଦାଉଦଙ୍କର ପଶ୍ଚାଦଗମନରୁ ଫେରି ବିକ୍ରିର ପୁତ୍ର ସେବର ପଶ୍ଚାଦଗମନ କଲେ। ମାତ୍ର ଜର୍ଦ୍ଦନଠାରୁ ଜେରୁସାଲମ ପର୍ଯ୍ୟନ୍ତ ଯେହୁଦା ଲୋକମାନେ ଆପଣା ରାଜାଙ୍କଠାରେ ଆସକ୍ତ ରହିଲେ। ଏଉତାରେ ଦାଉଦ ଜେରୁସାଲମର ଆପଣା ପ୍ରସାଦକୁ ଆସିଲେ। ପୁଣି ରାଜା ଆପଣାର ଯେଉଁ 10 ଉପପତ୍ନୀଙ୍କୁ ପ୍ରସାଦ ଯୋଗିବାକୁ ଛାଡ଼ିଯାଇଥିଲେ, ସେମାନଙ୍କୁ ପ୍ରହରୀ ଗୃହରେ ରଖି ଖାଦ୍ୟ ଯୋଗାଇଲେ, ମାତ୍ର ସେମାନଙ୍କ ସହିତ ସହବାସ କଲେ ନାହିଁ। ଏଣୁ ସେମାନେ ମରଣ ଦିନ ପର୍ଯ୍ୟନ୍ତ ରୁଦ୍ଧ ହୋଇ ବିଧବା ପରି ରହିଲେ। ଏ ଉତ୍ତରେ ରାଜା ଅମାସାଙ୍କୁ କହିଲେ, 3 ଦିନ ମଧ୍ୟରେ ଯେହୁଦାର ଲୋକମାନଙ୍କୁ ଡକାଇ ମୋଠାରେ ଏକତ୍ର କର ଓ ତୁମ୍ଭେ ମଧ୍ୟ ଉପସ୍ଥିତ ହୁଅ। ତହିଁରେ ଅମାସା ଯେହୁଦାର ଲୋକମାନଙ୍କୁ ଡାକି ଏକତ୍ର କରିବାକୁ ଗଲା, ମାତ୍ର ସେ ରାଜାଙ୍କ ଦତ୍ତ ନିରୂପିତ ସମୟରୁ ଅଧିକ ବିଳମ୍ବ କଲା। ତହିଁରେ ଦାଉଦ ଅବିଷୟକୁ କହିଲେ, ଏବେ ଅବସାଲମ ଅପେକ୍ଷା ବିକ୍ରିର ପୁତ୍ର ସେବ ଆମ୍ଭମାନଙ୍କର ଅଧିକ ଅନିଷ୍ଟ କରିବ। ତୁମ୍ଭେ ଆପଣା ପ୍ରଭୁଙ୍କ ଦାସମାନଙ୍କୁ ଓ ସୈନ୍ୟମାନଙ୍କୁ ନେଇ ତାହାର ପଛେ ପଛେ ଗୋଡ଼ାଅ, ନହେଲେ ସେ ପ୍ରାଚୀର ବେଷ୍ଟିତ କୌଣସି କୌଣସି ନଗରକୁ ଯାଇ ଆମ୍ଭମାନଙ୍କ ଦୃଷ୍ଟିରୁ ପଳାଇବ। ଏଣୁ ଜୟାବର ଲୋକ ଓ କରେଥିୟ ଓ ପଲେଥିୟ ଲୋକ ଓ ସମସ୍ତ ବୀର ଲୋକମାନେ ତାହା ପଛରେ ବାହାରିଲେ, ଆଉ ସେମାନେ ଜେରୁସାଲମରୁ ବାହାରି ବିକ୍ରିର ପୁତ୍ର ସେବର ପଛେ ପଛେ ଗୋଡ଼ାଇଲେ। ସେମାନେ ଗିବିଅନସ୍ଥ ବୃହତ୍ ପ୍ରସ୍ତର ନିକଟରେ ଉପସ୍ଥିତ ହୁଅନ୍ତେ, ଅମାସା ସେମାନଙ୍କର ନିକଟକୁ ଆସିଲେ। ସେହି ସମୟରେ ଜୋୟାବ ଆପଣା ପରିହିତ ଯୁଦ୍ଧବସ୍ତ୍ର ଭିଡ଼ି ପିନ୍ଧିଥିଲେ, ତହିଁ ଉପରେ ଏକ କଟିବନ୍ଧନ ଓ କୋଷାବଧ ଖଡ୍ଗ ତାହାର କଟିଦେଶରେ ବନ୍ଧା ଥିଲା। ପୁଣି ସେ ଯାଉ ଯାଉ ତାହା ବାହାରି ପଡ଼ିଲା। ଏଥିରେ ଜୋୟାବ ଅମାସାଙ୍କୁ ପଚାରିଲା, କି ଭାଇ, ସବୁ ମଙ୍ଗଳ ତ? ତହୁ ଜୋୟାବ ଅମାସାଙ୍କୁ ଚୁମ୍ବନ କରିବା ପାଇଁ ଆପଣା ଦକ୍ଷିଣ ହସ୍ତରେ ତାହାର ଦାଢ଼ି ଧରିଲା। ମାତ୍ର ଜୋୟାବର ବାମ ହସ୍ତରେ ଥିବା ଖଡ୍ଗ ପ୍ରତି ଅମାସା କିଛି ମନୋଯୋଗ କଲା ନାହିଁ। ତହୁ ଜୋୟାବ ସେହି ଖଡ୍ଗରେ ତାହାର ଉଦରକୁ ଆଘାତ କରି ତାହାର ଅନ୍ତବୁଜୁଳି କାଢ଼ି ଭୂମିରେ ପକାଇଦେଲା। ସେ ଦ୍ୱିତୀୟ ଥର ଆଘାତ କଲା ନାହିଁ, ତହିଁରେ ହିଁ ସେ ମଲା। ଏଉତ୍ତର ଜୋୟାବ ଓ ତାହାର ଭ୍ରାତା ଅବିଷୟ ବିକ୍ରିର ପୁତ୍ର ସେବର ପଛେ ଗୋଡ଼ାଇଲେ। ଏଥିମଧ୍ୟରେ ଜୋୟାବର ଜଣେ ଲୋକ ତାହା ନିକଟରେ ଠିଆ ହୋଇ କହିଲା, ଯେ ଜୋୟାବକୁ ଭଲ ପାଏ ଓ ଯେ ଦାଉଦଙ୍କର ପକ୍ଷ, ସେ ଜୋୟାବର ପଛେ ଯାଉ। ସେ ସମୟରେ ଅମାସା ରାସ୍ତା ମଧ୍ୟରେ ଆପଣା ରକ୍ତରେ ଲଟପଟ ହୋଇ ପଡ଼ିଥିଲା। ପୁଣି ସେହି ମନୁଷ୍ୟ ସମସ୍ତ ଲୋକଙ୍କୁ ଠିଆ ହେବାର ଦେଖି ଅମାସାଙ୍କୁ ରାସ୍ତାରୁ କ୍ଷେତ୍ରକୁ ନେଇଗଲା। ଆଉ ଯେଉଁ ଲୋକ ତାହା ନିକଟ ଦେଇ ଆସିଲେ, ପ୍ରତ୍ୟେକଙ୍କୁ ଠିଆ ହେବାର ଦେଖନ୍ତେ, ସେ ତାହା ଉପରେ ଖଣ୍ଡେ ବସ୍ତ୍ର ପକାଇଦେଲା। ଅମାସା ରାସ୍ତାରୁ ବାହାର କରାଯାଆନ୍ତେ ସମସ୍ତ ଲୋକ ବିକ୍ରିର ପୁତ୍ର ସେବର ପଛେ ଗୋଡ଼ାଇବା ପାଇଁ ଜୋୟାବର ଅନୁଗାମୀ ହେଲେ। ଏଉତାରେ ଜୋୟାବ ଇସ୍ରାଏଲର ସମସ୍ତ ବଂଶ ମଧ୍ୟ ଦେଇ ଆବେଲ ଓ ବେଥମାଖା ଓ ସମସ୍ତ ବେରିମ ଅଞ୍ଚଳ ପର୍ଯ୍ୟନ୍ତ ଗମନ କଲା। ତହିଁରେ ଲୋକମାନେ ଏକତ୍ରିତ ହେଲେ, ମଧ୍ୟ ତାହାର ପଛେ ପଛେ ଗମନ କଲେ। ପୁଣି ସେମାନେ ଆସି ବେଥମାଖାସ୍ଥିତ ଆବେଲରେ ସେବଙ୍କୁ ଆକ୍ରମଣ କଲେ ଓ ନଗର ନିକଟରେ ଓ ଗଡ଼ ପାଚେରୀ ନିକଟରେ ଏକ ଢିପି ନିର୍ମିତ ହେଲା। ତହିଁରେ ଜୋୟାବର ସହିତ ଥିବା ସମସ୍ତ ସୈନ୍ୟ ପାଚେରୀ ଭୂମିସତ୍ କରିବା ପାଇଁ ଭାଙ୍ଗିବାକୁ ଲାଗିଲେ। ସେତେବେଳେ ନଗର ମଧ୍ୟରୁ ଏକ ବୁଦ୍ଧିମତୀ ସ୍ତ୍ରୀ ଡାକି କହିଲା, ଶୁଣ ଶୁଣ, ମୁଁ ବିନୟ କରୁଅଛି, ଜୋୟାବକୁ ଏହି ସ୍ଥାନକୁ ଆସିବାକୁ କୁହ, ଯେପରି ମୁଁ ତାଙ୍କ ସହିତ କଥାବାର୍ତ୍ତା କରିପାରେ। ତହୁଁ ସେ ତାଙ୍କ ନିକଟକୁ ଆସନ୍ତେ ସେ ସ୍ତ୍ରୀ ପଚାରିଲା, ଆପଣ କ'ଣ ଜୋୟାବ? ସେ ଉତ୍ତର କଲା, ହଁ। ତେବେ ସେ ସ୍ତ୍ରୀ ତାହାକୁ କହିଲା, ଆପଣା ଦାସୀର କଥା ଶୁଣନ୍ତୁ। ସେ ଉତ୍ତର କଲା, ମୁଁ ଶୁଣୁଅଛି। ତହୁଁ ସେ କହିଲା, ପୂର୍ବକାଳର ଲୋକମାନେ କହୁଥାନ୍ତି, ଲୋକେ ଆବେଲରେ ଅବଶ୍ୟ ପରାମର୍ଶ କରିବେ, ଆଉ ଏହି ରୂପେ କାର୍ଯ୍ୟ ସମାପ୍ତ ହେବ। ମୁଁ ଇସ୍ରାଏଲର ଶାନ୍ତ ଓ ବିଶ୍ୱସ୍ତ ଲୋକମାନଙ୍କ ମଧ୍ୟରୁ ଜଣେ। ଆପଣ ଏକ ନଗରକୁ ଓ ଇସ୍ରାଏଲ ମଧ୍ୟରେ ଏକ ମାତାକୁ ବିନାଶ କରିବା ପାଇଁ ଚେଷ୍ଟା କରୁଅଛନ୍ତି, ଆପଣ ସଦାପ୍ରଭୁଙ୍କ ଅଧିକାରକୁ କାହିଁକି ଗ୍ରାସ କରିବେ? ଏଥିରେ ଜୋୟାବ ଉତ୍ତର କରି କହିଲା, ଏହା ଦୂର ହେଉ, ମୁଁ ଯେ ଗ୍ରାସ କରିବି କି ବିନାଶ କରିବି ତାହା ମୋଠାରୁ ଦୂର ହେଉ, କଥା ସେପରି ନୁହେଁ। ମାତ୍ର ବିକ୍ରିର ପୁତ୍ର ସେବ ନାମରେ ଜଣେ ଇଫ୍ରାଏମ ପର୍ବତମୟ ଦେଶୀୟ ଲୋକ ଦାଉଦ ରାଜାଙ୍କ ପ୍ରତିକୂଳରେ ଆପଣା ହସ୍ତ ଉଠାଇଅଛି, କେବଳ ତାଙ୍କୁ ସମର୍ପି ଦିଅ, ତହିଁରେ ମୁଁ ଏ ନଗରରୁ ପ୍ରସ୍ଥାନ କରିବି। ତହୁଁ ସେ ସ୍ତ୍ରୀ ଜୋୟାବକୁ କହିଲା, ଦେଖନ୍ତୁ, ପ୍ରାଚୀର ଦେଇ ତାହାର ମସ୍ତକ ଆପଣଙ୍କ ନିକଟକୁ ପକାଯିବ। ଏଉତାରେ ସେ ସ୍ତ୍ରୀ ଆପଣା ବୁଦ୍ଧିରେ ସମସ୍ତ ଲୋକଙ୍କ ନିକଟକୁ ଗଲା। ତହୁଁ ଲୋକମାନେ ବିକ୍ରିର ପୁତ୍ର ସେବର ମସ୍ତକ କାଟି ଜୋୟାବ ନିକଟକୁ ବାହାରେ ପକାଇଦେଲେ। ତହିଁରେ ସେ ତୁରି ବଜାନ୍ତେ ଲୋକମାନେ ନଗରରୁ ଛିନ୍ନଭିନ୍ନ ହୋଇ ପ୍ରତ୍ୟେକ ଲୋକ ଆପଣା ଆପଣା ତମ୍ବୁକୁ ଗଲେ। ପୁଣି ଜୋଆବ ଜେରୁସାଲମକୁ ରାଜାଙ୍କ ନିକଟକୁ ଫେରିଗଲା। ସେ ସମୟରେ ଜୋଆବ ଇସ୍ରାଏଲର ସମସ୍ତ ସୈନ୍ୟଦଳର ଉପରେ ଥିଲା। ପୁଣି ଜେହୋୟାଦାର ପୁତ୍ର ବନାୟ କରେଥିୟ ଓ ପଲିଥିୟମାନଙ୍କ ଉପରେ ଥିଲା, ଆଉ ଅଦୋନିରାମ ବେଠି କର୍ମକାରୀଙ୍କ ଅଧ୍ୟକ୍ଷ ଥିଲା, ଓ ଅହିଲୁଦର ପୁତ୍ର ଜେହୋସାଫଟ ଇତିହାସ ଲେଖକ ସିବା ଲେଖକ ଥିଲା। ପୁଣି ସାଦକୁ ଅବିଆଥର ଯାଜକ ଥିଲେ। ପୁଣି ଜାଇରିୟ ଇରା ମଧ୍ୟ ଦାଉଦଙ୍କର ଯାଜକ ଥିଲା।